ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବ୍ରାଜିଲ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ $20 ବିଲିୟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି, କହିଲେ ପ୍ରଧାନମନ୍ତ୍ରୀ. ପ୍ରଧାନମନ୍ତ୍ରୀଙ୍କୁ ବ୍ରାଜିଲର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି. ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନାମିବିଆର ୱିଣ୍ଡହୋକ୍ରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ. ଚାଷୀଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କଲେ ଶିକ୍ଷାମନ୍ତ୍ରୀ. ଶ୍ରୀକ୍ଷେତ୍ର ପୁରୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରୀ ବିଜେ ନୀତି ସମ୍ପନ୍ନ ଏବଂ ୱିମ୍ବିଲଡନ୍ ଟେନିସ୍ ମହିଳା ଏକକ ବର୍ଗ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ବେଲାରୁଷ୍ର ଆରିନା ସାବଲେଙ୍କା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବ୍ରାଜିଲ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 12.2 ବିଲିୟନରୁ $20 ବିଲିୟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି. ବ୍ରାଜିଲ ଗସ୍ତ ଅବସରରେ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି, ଉତ୍ପାଦ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ଏବଂ ଭାରତୀୟ ରପ୍ତାନୀକାରୀଙ୍କ ପାଇଁ ବଜାରକୁ ଅଧିକ ଉନ୍ମୁକ୍ତ କରିବା ଲକ୍ଷ୍ୟ ନେଇ ମାର୍କୋସୁର୍ ପ୍ରିଫରେନ୍ସିଆଲ୍ ବାଣିଜ୍ୟ ଚୁକ୍ତିନାମାକୁ ଅଧିକ ବିସ୍ତାର କରିବାକୁ ଉଭୟ ଦେଶ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
ଆଜ କି ଚର୍ଚ୍ଚାଓ ମେ ହମନେ ହର କ୍ଷେତ୍ର ମେ ସହଯୋଗ କୋ ସୁଦୃଢ କରନେ ପର ବାତ କି ହମନେ ଆନେ ୱାଲେ ପାଞ୍ଚ ବର୍ଷୋ ମେ ଦ୍ୱିପକ୍ଷୀୟ ବ୍ୟାପାର କୋ $20 ବିଲିୟନ ତକ ଲେ ଜାନେ କା ଲକ୍ଷ୍ୟ ନିର୍ଦ୍ଧାରିତ କିଆ ହୈ।
ମାର୍କୋସୁର ହେଉଛି ବ୍ରାଜିଲ, ଆର୍ଜେଣ୍ଟିନା, ପାରାଗୁଏ ଏବଂ ଉରୁଗୁଏକୁ ନେଇ ଗଠିତ ଏକ ଆଞ୍ଚଳିକ ବାଣିଜ୍ୟ କ୍ଷେତ୍ର। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଡିଜିଟାଲ୍ ପେମେଣ୍ଟ ଭିତ୍ତିଭୂମି ପରି ବ୍ରାଜିଲରେ ଏକୀକୃତ ପେମେଣ୍ଟ ଇଣ୍ଟରଫେସ୍ ବ୍ୟବସ୍ଥା ପ୍ରଚଳନ କରିବାକୁ ପ୍ରୟାସ କରାଯାଉଛି। କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ମହାକାଶ ଏବଂ ପ୍ରଯୁକ୍ତିବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ମାର୍ଗ ଉନ୍ମୁକ୍ତ ଉପରେ ଆଲୋଚନା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲର ସର୍ବୋଚ୍ଚ ବେସାମରିକ ସମ୍ମାନ ନ୍ୟାସନାଲ୍ ଅର୍ଡର ଅଫ୍ ଦି ସଦର୍ନ କ୍ରସ୍ର ଗ୍ରାଣ୍ଡ କଲାର ପୁରସ୍କାର ପ୍ରଦାନରେ ସମ୍ମାନିତ ହୋଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଶ୍ରୀ ସିଲ୍ଭାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
राष्ट्रपति जी द्वारा मुझे ब्राजील के सर्वोच्च राष्ट्रीय सम्मान से विभूषित किया जाना मेरे लिए ही नहीं बल्कि 140 करोड़ ଭାରତବାସୀଙ୍କ ଲିଏ ବି ଅତ୍ୟନ୍ତ ଗର୍ବ ଔର ଭାବୁକତା କା ପଲ ହେ। ମୈ ଇସକେ ଲିଏ ଉନକା ବ୍ରାଜିଲ ସରକାର ଔର ବ୍ରାଜିଲ କେ ଲୋଗୋ କା ହୃଦୟ ସେ ଆଭାର ବ୍ୟକ୍ତ କରତା ହୁଁ।
ଦ୍ୱିପାକ୍ଷିକ ଆଲୋଚନା ବୈଠକ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବଭାଗ ସଚିବ ପେରିୟାସାମୀ କୁମାରନ୍ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟର ବିଭିନ୍ନ ପ୍ରସଙ୍ଗ ଉପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ବ୍ରାଜିଲ ବଜାରରେ ଭାରତୀୟ ଔଷଧର ବ୍ୟବସାୟକୁ ତ୍ୱରାନ୍ୱିତ କରିବା ନେଇ ଚିନ୍ତାଧାରାକୁ ବ୍ରାଜିଲ ରାଷ୍ଟ୍ରପତି ସ୍ୱାଗତ କରିଥିବା ସେ ସୂଚନା ଦେଇଛନ୍ତି। ଦ୍ୱିପାକ୍ଷିକ ଆଲୋଚନା ଅବସରରେ ଉଭୟ ଦେଶ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆତଙ୍କବାଦ ଏବଂ ଅନ୍ତରାଷ୍ଟ୍ରୀୟ ଅପରାଧର ମୁକାବିଲା, ଇଥାନଲ ମିଶ୍ରିତ ଇନ୍ଧନ ଓ ଜୈବ ଇନ୍ଧନ ଏବଂ ନବୀକରଣୀୟ ଶକ୍ତି ତଥା ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ଓ ବୌଦ୍ଧିକ ସମ୍ପତ୍ତି ସଂରକ୍ଷଣ ଆଦି ପ୍ରସଙ୍ଗ ଉପରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଥିବା ଶ୍ରୀ କୁମାରନ୍ ସୂଚନା ଦେଇଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନାମିବିଆ ଗସ୍ତରେ ଯିବେ। ରାଷ୍ଟ୍ରପତି ନେତିମ୍ବୋ ନାନ୍ଦି ଏନ୍ ଦାୟିତ୍ୱାଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନାମିବିଆ ଗସ୍ତରେ ଯାଉଛନ୍ତି। ବ୍ରାଜିଲରୁ ସେ ନାମିବିଆର ୱିକହୁଣ୍ଡରେ ପହଞ୍ଚବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ନାମିବିଆ ଗସ୍ତ। ପ୍ରାୟ 3 ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ନାମିବିଆକୁ ଏହା ତୃତୀୟ ଗସ୍ତ। ୱିଣ୍ଡହୋକ୍ରେ ପହଞ୍ଚବା ପରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଔଷଧ ତଥା ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ସେଠାକାର ଶୀର୍ଷ ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇପାରେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବ। ନାମିବିଆର ଜାତିର ପିତା ତଥା ପ୍ରଥମ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ସାମ୍ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ସେଠାକାର ସଂସଦରେ ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚାଷୀଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋକପାତ କରିଛନ୍ତି। ମିରଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୃଷି ବିଶ୍ୱବିଦ୍ୟାଳୟରେ କୃଷି ପ୍ରଯୁକ୍ତିବିଦ୍ୟା ନବସୃଜନ କେନ୍ଦ୍ରକୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି। କୃଷିକ୍ଷେତ୍ରରେ ଆୟକୁ ଦ୍ୱିଗୁଣିତ କରିବାରେ କୃତ୍ରିମ ବୁଦ୍ଧିମତାର ଭୂମିକା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏ କ୍ଷେତ୍ରରେ ଆଇଆଇଟି ରୋପରର ଅନୁଷ୍ଠାନର ଉଲ୍ଲେଖନୀୟ ଭୂମିକା ଉପରେ ଶ୍ରୀ ପ୍ରଧାନ आलोकपात करी छंती।
पहली बार भारत में किसान अपने ऐसे तो टेक्नोलॉजी यूज करता है, मशीन तो खेतों में यूज करता है, उसमें सबसे आधुनिक टेक्नोलॉजी एआई को उसमें यूज करके किसानों की एम्पावरमेंट किया जाएगा, उसकी आमदनी को दुगनी किया जाएगी, उसकी प्रोडक्ट को उचित मूल्य मिले, बाजार के साथ और सविशेष तथ्य के साथ जुड़े रहे, यही इसी उपक्रम का सबसे बड़ा उपलब्धि रहेगा।
ଏହି ଅବସରରେ ଶ୍ରୀ ପ୍ରଧାନ କୃଷକ କୈନ୍ଦ୍ରିକ ଗବେଷଣା ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ବିଶ୍ୱବିଦ୍ୟାଳୟରେ ଏକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିବା ପାଇଁ ଘୋଷଣା କରିଛନ୍ତି। ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସ୍ୱାର୍ଥ ସମ୍ଭଳିତ ସମନ୍ୱୟ ଭାରତର ସ୍ଥିରତା ଏବଂ ସୁରକ୍ଷା ପ୍ରତି ଆହ୍ୱାନ ସୃଷ୍ଟି କରିପାରେ ବୋଲି ସେନାମୁଖ୍ୟ ଜେନେରାଲ୍ ଅନିଲ୍ ଚୌହାନ କହିଛନ୍ତି। ଅବ୍ଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଜେନେରାଲ୍ ଚୌହାନ କହିଛନ୍ତି, ଭାରତ ମହାସାଗର କ୍ଷେତ୍ରର ଦେଶଗୁଡ଼ିକର ଆର୍ଥିକ ସଙ୍କଟ ବାହ୍ୟ ଶକ୍ତିକୁ ପ୍ରଭାବ ବିସ୍ତାର କରିବାର ସୁଯୋଗ ପ୍ରଦାନ କରିଛି। ଅପରେସନ୍ ସିନ୍ଦୁରର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଜେନେରାଲ୍ ଚୌହାନ କହିଛନ୍ତି, ପ୍ରଥମ ଥର ପାଇଁ ଦୁଇଟି ପରମାଣୁ ଅସ୍ତ୍ରସମ୍ପନ୍ନ ରାଷ୍ଟ୍ର ଆକ୍ରମଣ ପ୍ରତିଆକ୍ରମଣରେ ସାମିଲ ହୋଇଥିଲେ। ସାଇବର କ୍ଷେତ୍ରର ପ୍ରକୃତ ଉପଯୋଗ ଏବଂ ବିଦ୍ୟୁତ୍ ଚୁମ୍ବକୀୟ କ୍ଷେତ୍ର ଦେଶର ପ୍ରତିରକ୍ଷାକୁ ଅଧିକ ସଶକ୍ତ କରିପାରିବ ବୋଲି ଜେନେରାଲ୍ ଚୌହାନ ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଗତକାଲି ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଛି। ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଭୋଇ ସେବକମାନେ ତିନି ରଥରେ ଚାରମାଳ ବାନ୍ଧିଥିଲେ। ଗୋଟି ପହଣ୍ଡିରେ ପ୍ରଥମେ ମଦନମୋହନ ଏବଂ ରାମକୃଷ୍ଣ ବିଗ୍ରହଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା। ଏହାପରେ ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ରତ୍ନବେଦୀକୁ ବିଜେ ହୋଇଥିଲେ। ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସମୟରେ ଅଭିମାନିନୀ ମା ମହାଲକ୍ଷ୍ମୀଙ୍କ ସହ ବଚନିକ ହେବା ଏବଂ ମହାପ୍ରଭୁ ରସଗୋଲା ଓ ପାଟବସ୍ତ୍ର ଦେଇ ମାଙ୍କ ମାନଭଞ୍ଜନ କରିଥିଲେ। ରତ୍ନବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରୁନ୍ଧାନୀତି ଶେଷ ହେବା ପରେ ସେଠାରେ ଚାରମାଳ ଫିଟା ଯାଇଥିଲା। ପରେ ଚକାପୋଛା, ସିଂହାସନ ଧୁଆ ଆଦି ନୀତି ସମ୍ପାଦନ କରାଯାଇଥିଲା। ଆଜିଠାରୁ ଶ୍ରଦ୍ଧାଳୁ ନୀଳାଚଳ ଅଭଡ଼ା ପାଇପାରିବେ। ଅମରନାଥ ଯାତ୍ରାର ପ୍ରଥମ ଛଅ ଦିନ ମଧ୍ୟରେ 111,000 ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଦର୍ଶନ କରିଛନ୍ତି। ଗତକାଲି 18,000 ଅଧିକ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫା ଦର୍ଶନ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ସୁରକ୍ଷିତ ଏବଂ ବିଶ୍ୱାସର ସହ ଯାତ୍ରା ଯୋଗୁଁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ମାତ୍ର 6 ଦିନରେ 1,00,000 ଅଧିକ ହୋଇଛି। ଆଗାମୀ ଦିନରେ ଶ୍ରଦ୍ଧାଳୁଙ୍କର ସଂଖ୍ୟା ବୃଦ୍ଧି ପାଇବାର ଆଶା କରାଯାଉଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ 7,579 ଜଣ ତୀର୍ଥଯାତ୍ରୀଙ୍କର ଅଷ୍ଟମ ଦଳ ଜାମ୍ମୁର ଭଗବତୀନଗର ଯାତ୍ରୀନିବାସ ମୂଳ କ୍ୟାମ୍ପରୁ ଆଜି ସକାଳେ କାଶ୍ମୀର ଉପତ୍ୟକା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରେ 5,719 ଜଣ ପୁରୁଷ, 1,577 ମହିଳା, 40 ଜଣ ଶିଶୁ, 167 ସାଧୁ ଏବଂ 67 ଜଣ ସାଧ୍ୱୀ ଅଛନ୍ତି। ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ ପୂର୍ବ ଆର୍ଥିକ ବର୍ଷ ପାଇଁ 96%ରୁ ଅଧିକ ସଦସ୍ୟଙ୍କର ସୁଧ ଜମା କରିସାରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏପର୍ଯ୍ୟନ୍ତ 32,40,000 ସଦସ୍ୟଙ୍କ ଆକାଉଣ୍ଟରେ ସୁଧ ଜମା କରାଯାଇସାରିଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ବଳକା ଆକାଉଣ୍ଟଗୁଡ଼ିକରେ ସୁଧ ଜମା ହେବା ନେଇ ସେ ଆଶା ବ୍ୟକ୍ତ କରିଛନ୍ତି। ୱିମ୍ବିଲଡନ୍ ଟେନିସ୍ ମହିଳା ଏକକ ବର୍ଗ ସେମିଫାଇନାଲ୍ ପର୍ଯ୍ୟାୟକୁ ବିଶ୍ୱର ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ଆରିନା ସାବାଲେଙ୍କା ଉନ୍ନୀତ ହୋଇଛନ୍ତି। ଲଣ୍ଡନର ଅଲ୍ ଇଂଲଣ୍ଡ କ୍ଲବ୍ଠାରେ ଗତକାଲି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ବେଲାରୁଷ୍ର ସାବାଲେଙ୍କା ଜର୍ମାନୀର ଲୌରା ସିଏଗମୁଣ୍ଡୁକୁ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍ରେ ପରାଜିତ ହେବା ପରେ ମଧ୍ୟ ସାବାଲେଙ୍କା ପର ଦୁଇଟି ସେଟ୍ରେ ବିଜୟ ହାସଲ କରି ଏହି ସଫଳତା ପାଇଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ବ୍ରାଜିଲ୍ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ଆସନ୍ତା 5 ବର୍ଷ ମଧ୍ୟରେ $20 ବିଲିୟନ୍ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କୁ ବ୍ରାଜିଲ୍ର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନାମିବିଆର ୱିଣ୍ଡୋହୋକ୍ରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଚାଷୀଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କଲେ ଶିକ୍ଷାମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରୀ ବିଜୟ ନୀତି ସମ୍ପନ୍ନ ଏବଂ ୱିମ୍ବିଲଡନ୍ ଟେନିସ୍ ମହିଳା ଏକକ ବର୍ଗ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ବେଲାରୁଷ୍ର ଆରିନା ସାବଲେଙ୍କା। ସମ୍ବାଦ ଶେଷ ହେଲା।